ହ୍ୟାଲୋ, ମୁଁ ସଂଯୁକ୍ତା ଦାସ, ସନ୍ତୋଷୀ ନଗରରେ ରହୁଛି, 26 ନମ୍ବର ୱାର୍ଡର ସିଏମ୍ସି ମେମ୍ବର ଅଛି। କିନ୍ତୁ ବର୍ତ୍ତମାନ ଆମର ଡ୍ରେନ୍ କାମ ଚାଲିଛି, କିନ୍ତୁ ସେଥିରେ ନା ସିମେଣ୍ଟ ନାହିଁ ନା କିଛି ନାହିଁ। ସେ ଫାଙ୍କ ଗୁଡାକରେ ବହୁତ ପତ୍ର ଦେଇକି ପ୍ୟାସ ପକେଇ ଦଉଛନ୍ତି, ଆମେ କହିଲେ ବି ଶୁଣୁନାହାନ୍ତି। ଆଉ ଯେତିକି ବର୍ଷାରେ ବି ସେ ସିମେଣ୍ଟ ବୋହିକି ସବୁ ବାଲି ବାହାରିଲାଣି। ଯଦି ୱାର୍ଡ ଅଫିସରଙ୍କ ମାଧ୍ୟମରେ କିଛି ବ୍ୟବସ୍ଥା ହୁଅନ୍ତା ତାହେଲେ ଆମର କାମଟା ବି ଭଲରେ ହୁଅନ୍ତା। କାମ ହବା ବେଳେ ସେଇଟାକୁ ଟିକେ ଯଦି ଦେଖାରେଖା କରନ୍ତେ ତାହେଲେ କାମଟା ଭଲରେ ହେଇଯାନ୍ତା, କିନ୍ତୁ କହିଲେ ବି ସେ ବର୍ତ୍ତମାନ ଶୁଣୁନାହାନ୍ତି। ତାଙ୍କ ଉପରେ କିଛି ପଦକ୍ଷେପ ନିଅନ୍ତୁ।